ନମସ୍କାର, ମୁଁ ଶୁଭା। ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଜାଣିବା କେଉଁ ଯୋଗ କଲେ କି ଫଳ ମିଳେ। ନିୟମିତ ପ୍ରାଣାୟାମ କଲେ ମନୁଷ୍ୟ ଦୀର୍ଘାୟୁ ହୁଏ। ମେରୁଦଣ୍ଡାସନ କଲେ ପେଟ ରୋଗ ଭଲ ହୁଏ, ମେରୁଦଣ୍ଡ ଶକ୍ତିଶାଳୀ ହୁଏ, ଶରୀର ସୁସ୍ଥ ଓ ନିରୋଗ ରହେ। ମକରାସନ କଲେ ପେଟରେ ମେଦ କମେ, ଅଣ୍ଟା ବ୍ୟଥା ଦୂର ହୁଏ। ଧନୁରାସନ କରିବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୁଏ, ଛାତି ଓ ଅଣ୍ଟାର ଶକ୍ତି ବୃଦ୍ଧି ହୁଏ। ଯକୃତ ରୋଗ ନାଶ ହୁଏ ଓ କୋଷ୍ଠକାଠିନ୍ୟ ଦୂର ହୁଏ। ସୂର୍ଯ୍ୟାସନ କଲେ ଶରୀର ବଳିଷ୍ଠ, ସରସ ଓ ସୁନ୍ଦର ରହେ, ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। କପୋତାସନ କରିବା ଦ୍ୱାରା ହୃଦୟ ଓ ଫୁସ୍ଫୁସ୍ ସବଳ ରହେ, ମନ ସ୍ଥିର ରହେ, ଶିରା ପ୍ରଶିରା କାର୍ଯ୍ୟଶୀଳ ହୁଏ। ଜାନୁ ଶିରାସନ କଲେ ଗୋଡ଼ ମଜବୁତ ରହେ। ହସ୍ତ ପଦ୍ମାସନ କଲେ ଶରୀର କମନୀୟ ରହେ, କୋଷ୍ଠକାଠିନ୍ୟ ଦୂର ହୋଇଥାଏ, କ୍ଷୁଧା ଶକ୍ତି ବଢ଼େ, ପ୍ଳିହା ଦୂର ହୋଇଥାଏ। ଅର୍ଦ୍ଧ ଚନ୍ଦ୍ରାସନ କଲେ ଶରୀର ନିରୋଗ ରହେ, ନିତମ୍ବ ଶକ୍ତିଶାଳୀ ହୁଏ, ମନ ଶାନ୍ତ ରହେ, କ୍ରୋଧ ଦୂର ହୋଇଥାଏ। ପଦ୍ମାସନରେ ବସି ମନ୍ତ୍ର ଜପ କଲେ ସିଦ୍ଧି ହୁଏ। ଉର୍ଦ୍ଧ ପଦ୍ମାସନ କଲେ ଶରୀରର ସମସ୍ତ ରୋଗ ଦୂର ହୋଇଥାଏ। ପୁଚ୍ଛ ମୟୂରାସନ କଲେ ଫୁସ୍ଫୁସ୍ ସବଳ ହୁଏ। ବୀରାସନ କଲେ ଜୀର୍ଣ୍ଣ ଶକ୍ତି ବଢ଼ିଥାଏ। ଉତ୍ ପଦ୍ମାସନ କଲେ ଶରୀରରେ ବଳ ବୀର୍ଯ୍ୟ ବୃଦ୍ଧି ହୁଏ। ମାର୍ଗାସନ କଲେ ଆଣ୍ଠୁଗଣ୍ଠି ରୋଗ ହୁଏ ନାହିଁ। ଶୀର୍ଷାସନ କଲେ ମାନସିକ ଶକ୍ତି ବଢ଼େ। ଓଷ୍ଟ୍ରାସନ କଲେ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ଶବାସନ କଲେ ମାନସିକ ଶକ୍ତି ବଢ଼େ, ନାଡ଼ୀତନ୍ତ୍ରକୁ ବଳ ମିଳିଥାଏ। ହଳାସନ କରିବା ଦ୍ୱାରା ଅଜୀର୍ଣ୍ଣ, କୋଷ୍ଠକାଠିନ୍ୟ, ଅର୍ସ, ଅଙ୍ଗ ବିକାର, ଶ୍ୱାସ, କଫ, ରକ୍ତ ବିକାର ଆଦି ରୋଗ ଦୂର ହୋଇଥାଏ। ଯୋଗ ମୁଦ୍ରାସନ କଲେ ଶରୀର ଦୃଢ଼ ହୋଇଥାଏ, ଶରୀର ମଜବୁତ ହୋଇଥାଏ, ଯୌନ ବିକାର ଦୂର ହୁଏ, ଉଦର ବୃଦ୍ଧି ହୁଏ ନାହିଁ। ଭଦ୍ରାସନ କଲେ ସ୍ନାୟୁ ସବଳ ହୁଏ, ଦେହ ଓ ମନ ସ୍ଫୁର୍ତ୍ତି ରହିଥାଏ। ମୟୂରାସନ କଲେ ମନ୍ଦାଗ୍ନି ଦୂର ହୁଏ। ସୁପ୍ତ ବଜ୍ରାସନ କଲେ ଶରୀର କର୍ମଠ ହୋଇଥାଏ, ଆଖି ରୋଗ ଦୂର ହୁଏ, ଧାତୁ କ୍ଷୟ ଓ ସ୍ୱପ୍ନଦୋଷ ଦୂର ହୋଇଥାଏ, ସ୍ମରଣ ଶକ୍ତି ବଢ଼ିଥାଏ। ମତ୍ସ୍ୟାସନ କଲେ ସମସ୍ତ ରୋଗ ଦୂର ହୁଏ। ମହିଳାମାନଙ୍କର ମାସିକ ସ୍ରାବ ନିୟମିତ ହୋଇଥାଏ, ଶ୍ୱାସ ଓ କାଶ ଦୂର ହୋଇଥାଏ। ଚକ୍ରାସନ କଲେ ପାଚନ ଶକ୍ତି ବଢ଼େ, ଶରୀର ସୁସ୍ଥ ଓ ସବଳ ରହେ, ସ୍ୱପ୍ନଦୋଷ ଦୂର ହୋଇଥାଏ। ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ କଲେ ଶରୀରର ସମସ୍ତ ନାଡ଼ି ଚାଳନା ଠିକ୍ ହୋଇଥାଏ, ଜଠରାଗ୍ନି ତୀବ୍ର ହୁଏ, ପେଟ ରୋଗ ଭଲ ହୁଏ ଓ ସନ୍ଧି ସ୍ଥାନ ଗୁଡ଼ିକର ଦରଜ ଭଲ ହୋଇଯାଇଥାଏ। ଶଲଭାସନ କଲେ ପେଟର ଚର୍ବି ହ୍ରାସ ହୋଇଥାଏ, ମେରୁଦଣ୍ଡ ଶକ୍ତ ହୁଏ, କ୍ଲାନ୍ତି ଦୂର ହୁଏ। ପବନ ମୁକ୍ତାସନ କଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ, ବାୟୁଦୋଷ ଦୂର ହୁଏ, ସ୍ମରଣ ଶକ୍ତି ବଢ଼େ। ପଶ୍ଚିମୋତ୍ତାସନ କଲେ ହାତ ଓ ଗୋଡ଼ର ହାଡ଼ଗୁଡ଼ିକ ମଜବୁତ ହୁଏ, ଖଞ୍ଜାଗୁଡ଼ିକର ଚୟନ ଶକ୍ତି ବଢ଼େ। ଆଜି ପାଇଁ ଏତିକି, ପୁଣି ଆସିବି ଆଗାମୀ ଅଧ୍ୟାୟରେ। ନମସ୍କାର।